ആകാശവാണി. ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି. ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀଠାରେ ଚାଲିଥିବା ବିକଶିତ ଭାରତ ଯୁବ ନେତୃତ୍ୱ ଆଲୋଚନା 2025ରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ. ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ଆଜି ସମଗ୍ର ଦେଶରେ ପାଳିତ. ମହାକାଶରେ ଡକିଂ ସିଷ୍ଟମକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଇସ୍ରୋର ଆଉ ଏକ ଉଲ୍ଲେଖନୀୟ ଅଗ୍ରଗତି. ପ୍ରୟାଗରାଜଠାରେ ଆସନ୍ତାକାଲି ଅମୃତ ସ୍ନାନ ସହ ଆରମ୍ଭ ହେବ ମହାକୁମ୍ଭ ମେଳା. କଳାଗ୍ରାମକୁ ଆଜି ସନ୍ଧ୍ୟାରେ ଉଦ୍ଘାଟନ କରିବେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ. ଏବଂ ରାଜକୋଟ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ଭାରତୀୟ ମହିଳା ଦଳର ବ୍ୟାଟିଂ ଜାରି. ଜାତୀୟ ଯୁବ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ଭାରତ ମଣ୍ଡପମରେ ବିକଶିତ ଭାରତ ଯୁବ ନେତୃତ୍ୱ ଆଲୋଚନା 2025ରେ ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ଆୟୋଜିତ ପ୍ରଦର୍ଶନୀରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଯୁବ ନେତୃବର୍ଗଙ୍କ ସହ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ, ଗତ ଶୁକ୍ରବାର ଦିନଠାରୁ ଆରମ୍ଭ ହୋଇଥିବା ଏହି ତିନିଦିନିଆ କାର୍ଯ୍ୟକ୍ରମ ଯୁବକମାନଙ୍କୁ ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବା ପାଇଁ ବିଭିନ୍ନ ନୂତନ ଯୋଜନା ଉପସ୍ଥାପନ କରିବାର ମଞ୍ଚ ପ୍ରଦାନ କରିଛି। ଏହି କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଦେଶର 3000 ଯୁବ ନେତୃବୃନ୍ଦଙ୍କ ସହ ମତ ବିନିମୟ କରିବେ। ଏହି ଆଲୋଚନାରେ 10 ପ୍ରମୁଖ ବିଷୟବସ୍ତୁ ଉପରେ ଯୁବ ନେତୃବୃନ୍ଦଙ୍କ ଦ୍ୱାରା ଲିଖିତ ଶ୍ରେଷ୍ଠ ପ୍ରବନ୍ଧଗୁଡ଼ିକର ସଂକଳ୍ପକୁ ଶ୍ରୀ ମୋଦି ଉନ୍ମୋଚନ କରିବେ। ପ୍ରବନ୍ଧଗୁଡ଼ିକ ମଧ୍ୟରେ ପ୍ରଯୁକ୍ତି ବିଦ୍ୟା, ମହିଳା ସଶକ୍ତିକରଣ, କୃଷି ଓ କୃଷିଭିତ୍ତିକ ଉତ୍ପାଦନ ବୃଦ୍ଧି ସମ୍ବନ୍ଧୀୟ ବିଷୟ ରହିଛି। ସୂଚନାଯୋଗ୍ୟ, ଜାତୀୟ ଯୁବ ମହୋତ୍ସବ ଆୟୋଜନର 25 ପୁରୁଣା ପରମ୍ପରାକୁ ଏକ ନୂତନ ରୂପ ଦିଆଯାଇ ବିକଶିତ ଭାରତ ଯୁବ ନେତୃତ୍ୱ ବାର୍ତ୍ତାଳାପ ଅନୁଷ୍ଠିତ ହେଉଛି। ଜାତୀୟ ଯୁବ ଦିବସ ଆଜି ଦେଶବ୍ୟାପୀ ପାଳନ କରାଯାଉଛି। ପ୍ରତିବର୍ଷ ଜାନୁଆରୀ 12 ତାରିଖ ଦିନ ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ, ଦାର୍ଶନିକ ଓ ଚିନ୍ତାନାୟକ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଏ। ତାଙ୍କ ପ୍ରେରଣାଦାୟୀ ଜୀବନ ଏବଂ ଯୁବକମାନଙ୍କ ପାଇଁ ତାଙ୍କର ବାର୍ତ୍ତା ଯୁବପିଢ଼ିଙ୍କୁ ସେମାନଙ୍କର ସ୍ୱପ୍ନକୁ ହାସଲ କରିବା ସହିତ ଆଦର୍ଶ ଭବିଷ୍ୟତ ଗଠନ କରିବାକୁ ଆହ୍ୱାନ କରେ। ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ସ୍ୱାମୀ ବିବେକାନନ୍ଦ ଦେଶର ମହାନ ଆଧ୍ୟାତ୍ମିକ ବାର୍ତ୍ତାକୁ ପାଶ୍ଚାତ୍ୟ ଜଗତରେ ପହଞ୍ଚାଇଥିଲେ। ସେ ଭାରତବାସୀଙ୍କ ମଧ୍ୟରେ ଏକ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିଥିଲେ। ସ୍ୱାମୀ ବିବେକାନନ୍ଦ ଯୁବପିଢ଼ିଙ୍କୁ ସେମାନଙ୍କର ସାମର୍ଥ୍ୟକୁ ଉନ୍ମୋଚନ କରିବା, ରାଷ୍ଟ୍ର ନିର୍ମାଣ ଦିଗରେ କାର୍ଯ୍ୟ କରିବା ଏବଂ ମାନବିକତାର ସେବା କରିବାକୁ ପ୍ରେରଣା ଦେଇଥିଲେ। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ସ୍ୱାମୀ ବିବେକାନନ୍ଦଙ୍କ ସ୍କୃତିଚାରଣ କରି କହିଛନ୍ତି, ତାଙ୍କ ଆଧ୍ୟାତ୍ମିକ ପ୍ରଜ୍ଞା ଆମକୁ ବାଟ ଦେଖାଇ ଆସୁଛି। 1993 ଚିକାଗୋ ଧର୍ମସଭାରେ ସ୍ୱାମୀଜୀ ଦେଇଥିବା ଐତିହାସିକ ଭାଷଣର ଉପରାଷ୍ଟ୍ରପତି ସ୍କୃତିଚାରଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାମୀ ବିବେକାନନ୍ଦ ଯୁବକମାନଙ୍କ ମଧ୍ୟରେ ଚିରନ୍ତନ ପ୍ରେରଣା ସୃଷ୍ଟି କରିଥିବା କହିଛନ୍ତି। ସ୍ୱାମୀ ବିବେକାନନ୍ଦଙ୍କ ସ୍ୱପ୍ନର ଦୃଢ଼ ଓ ବିକଶିତ ଭାରତ ଗଠନ କରିବା ପାଇଁ ତାଙ୍କ ସରକାର ପ୍ରତିଶ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତୀୟ ମହାକାଶ ଗବେଷଣା ସଂଗଠନ ସ୍ପାଡେକ୍ସ କାର୍ଯ୍ୟକ୍ରମ ଅଧୀନରେ 2 ଉପଗ୍ରହ ବ୍ୟବହାର କରି ଡକିଂ ସିଷ୍ଟମକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିଛି। ମହାକାଶରେ ଡକିଂ ପୂର୍ବରୁ 2 ଉପଗ୍ରହକୁ ନିର୍ଦ୍ଦିଷ୍ଟ ବ୍ୟବଧାନରେ ସ୍ଥିର କରି ସ୍ଥାପନ କରିବାରେ ଇସ୍ରୋ ସଫଳତା ହାସଲ କରିଛି। ଉପଗ୍ରହଗୁଡ଼ିକର କ୍ୟାମେରା ଦ୍ୱାରା ଗ୍ରହଣ କରାଯାଇଥିବା ଫଟୋକୁ ଇସ୍ରୋ ପ୍ରକାଶ କରିଛି। ଭାରତୀୟ ମହାକାଶ ସଂସ୍ଥା ଟ୍ୱିଟ୍ କରି କହିଛି, ଏହାପରେ ଡକିଂ ପ୍ରକ୍ରିୟା ଆରମ୍ଭ କରାଯିବ। ଡକିଂ ବ୍ୟବସ୍ଥା ପରେ ଉଭୟ ଉପଗ୍ରହକୁ ଗୋଟିଏ ମହାକାଶ ଯାନ ଭାବେ ନିୟନ୍ତ୍ରଣ କରାଯିବ। ଡକିଂର ସଫଳତା ଯାଞ୍ଚ ପାଇଁ ଗୋଟିଏ ଉପଗ୍ରହରୁ ଅନ୍ୟ ଉପଗ୍ରହକୁ ବିଦ୍ୟୁତ୍ ଶକ୍ତି ସ୍ଥାନାନ୍ତର କରାଯିବ। ଡକିଂ ବ୍ୟବସ୍ଥା ସଫଳ ହେଲେ ଭାରତ ଆମେରିକା, ରୁଷିଆ ଏବଂ ଚୀନ୍ ପରେ ଚତୁର୍ଥ ଦେଶର ମାନ୍ୟତା ଲାଭ କରିବ। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଯୁକ୍ତରାଷ୍ଟ୍ର ଆମେରିକାର 47ତମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ଭାରତ ସରକାରଙ୍କୁ ପ୍ରତିନିଧିତ୍ୱ କରିବେ। ଶ୍ରୀ ଟ୍ରମ୍ପ ଆସନ୍ତା 20 ଦିନ ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ସହିତ ଡକ୍ଟର ଜୟଶଙ୍କର ସେଠାରେ ବରିଷ୍ଠ ପ୍ରଶାସକ ଓ ଅନ୍ୟାନ୍ୟ ନେତୃବୃନ୍ଦଙ୍କ ସହ ସାକ୍ଷାତ ଆଲୋଚନା କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଆସନ୍ତାକାଲି ପୌଷ ପୂର୍ଣ୍ଣିମା ଅବସରରେ ଅମୃତ ସ୍ନାନ ସହିତ ମହାକୁମ୍ଭ ମେଳା ଆରମ୍ଭ ହେବ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମହାକୁମ୍ଭ ପାଇଁ ପ୍ରୟାଗରାଜଠାରେ ଶ୍ରଦ୍ଧାଳୁଙ୍କୁ ଶୁଦ୍ଧ ବାୟୁ ଓ ସୁସ୍ଥ ବାତାବରଣ ପ୍ରଦାନ ଲକ୍ଷ୍ୟରେ ବିଭିନ୍ନ ସ୍ଥାନରେ ଜଙ୍ଗଲ ପରିବେଶ ସୃଷ୍ଟି କରାଯାଇଛି। ମହାକୁମ୍ଭରେ ଯୋଗଦେବା ପାଇଁ ଦେଶ ବିଦେଶରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ପ୍ରୟାଗରାଜରେ ପହଞ୍ଚବାରେ ଲାଗିଛନ୍ତି। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଦେଶର ସମୃଦ୍ଧ ସଂସ୍କୃତିକୁ ପ୍ରଦର୍ଶନ କରିବା ପାଇଁ ପ୍ରୟାଗରାଜରେ କଳାଗ୍ରାମ ସ୍ଥାପନ କରାଯାଇଛି। ଆଜି ସନ୍ଧ୍ୟାରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ ପ୍ରୟାଗରାଜରେ କରାଯାଇଥିବା କଳାଗ୍ରାମକୁ ଉଦ୍ଘାଟନ କରିବେ। ଆମ ସମ୍ଭାଦଦାତା ଜଣାଇଛନ୍ତି, ପ୍ରୟାଗରାଜର ନାଗବାସୁକୀସ୍ଥିତ 10 ଏକର ଅଞ୍ଚଳରେ ପ୍ରତିଷ୍ଠା କରାଯାଇଥିବା କଳାଗ୍ରାମରେ ଦେଶର ବିଭିନ୍ନ ଅଞ୍ଚଳର ଖାଦ୍ୟ ଓ ହସ୍ତକଳା ପ୍ରଦର୍ଶନ କରାଯାଉଛି। ଆସନ୍ତା 45 ଦିନ ମଧ୍ୟରେ କଳାଗ୍ରାମରେ 14,000ରୁ ଅଧିକ କଳାକାର ସେମାନଙ୍କର କଳାକୌଶଳ ପ୍ରଦର୍ଶନ କରିବେ। କଳାଗ୍ରାମରେ ଶ୍ରଦ୍ଧାଳୁମାନେ ଭାରତର ବିଭିନ୍ନ ଅଞ୍ଚଳର ସୁସ୍ୱାଦୁ ସାତ୍ୱିକ ଖାଦ୍ୟ ଭୋଜନ କରିବା ସହ ପୁସ୍ତକ ଓ ଅନ୍ୟାନ୍ୟ ଫଟୋଚିତ୍ର କ୍ରୟ କରିପାରିବେ। ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ 3 ଜଣ ମାଓବାଦୀ ନିହତ ହୋଇଛନ୍ତି। ବିଜାପୁର ଜିଲ୍ଲାର ଜାତୀୟ ପାର୍କ ଅଞ୍ଚଳରେ ମାଓବାଦୀ ଲୁଚି ରହିଥିବା ସୂଚନା ଆଧାରରେ ସୁରକ୍ଷାକର୍ମୀଙ୍କ ମିଳିତ ବାହିନୀ ପକ୍ଷରୁ ସେଠାରେ ତଲାସୀ ଅଭିଯାନ ଆରମ୍ଭ କରାଯାଇଥିଲା। ଅଭିଯାନ ସମୟରେ ଆଜି ସକାଳେ ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ସୁରକ୍ଷାକର୍ମୀ ସେଠାରୁ ନିହତ ମାଓବାଦୀଙ୍କ ମୃତ ଶରୀର ଉଦ୍ଧାର କରିବା ସହ ବହୁ ମାଓ ସାମଗ୍ରୀ ଜବତ କରିଛି। ପାକିସ୍ତାନରେ କୋଇଲା ଖଣି ବିସ୍ଫୋରଣ ଏବଂ ମିଥେନ୍ ଗ୍ୟାସ୍ ନିର୍ଗମନ ଜନିତ ମୃତ୍ୟୁ ସଂଖ୍ୟା 11ରେ ପହଞ୍ଚିଛି। ବେଲୁଚିସ୍ତାନର କ୍ୱେଟାଠାରୁ 40 କିଲୋମିଟର ଦୂର ସଞ୍ଜଦି ଅଞ୍ଚଳରେ ଗତ ଗୁରୁବାର ଦିନ ଏହି କୋଇଲା ଖଣିରେ ବିସ୍ଫୋରଣ ଘଟିବା ସହ ମିଥେନ୍ ଗ୍ୟାସ୍ ନିର୍ଗମନ ହୋଇଥିଲା। ବେଲୁଚିସ୍ତାନ ପ୍ରଦେଶ ଖଣି ବିଭାଗର ମୁଖ୍ୟ ଅବଦୁଲ୍ଲା ସାୱନି କହିଛନ୍ତି, ଗତକାଲି ଆଉ 7ଟି ମୃତଦେହକୁ ଉଦ୍ଧାର କରାଯାଇଛି। ଏଥିସହ ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 11କୁ ବୃଦ୍ଧି ପାଇଛି। ଏବେ ମଧ୍ୟ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସେ ସୂଚନା ଦେଇଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ୍ ପୋପ୍ ଫ୍ରାନ୍ସିସ୍କୁ ରାଷ୍ଟ୍ରପତି ଫ୍ରିଡମ୍ ମେଡାଲ୍ ପ୍ରଦାନ କରିଛନ୍ତି। ପୋପ୍ ଫ୍ରାନ୍ସିସ୍କୁ ଗତକାଲି ଫୋନ୍ ମାଧ୍ୟମରେ ସେହି ସମ୍ମାନ ପ୍ରଦାନ କରିଛନ୍ତି। ଉଭୟଙ୍କ ମଧ୍ୟରେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ସହିତ ଦୁଃଖ ଦୂର କରିବା ପାଇଁ ବିଭିନ୍ନ ପଦକ୍ଷେପ ନେବା ଉପରେ ଆଲୋଚନା ହୋଇଥିଲା। ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟରେ ରାଷ୍ଟ୍ରପତି ବାଇଡେନ୍ କହିଛନ୍ତି, ପୋପ୍ ଫ୍ରାନ୍ସିସ୍ଙ୍କ ବିନମ୍ର ବ୍ୟବହାର ଓ ଉତ୍ତମ ଚରିତ୍ର ଅନୁକରଣୀୟ। ଆର୍ଜେଣ୍ଟିନାର ଦୁସ୍ଥ ନିଃସହାୟ ଲୋକମାନଙ୍କ ସେବାରେ ଜୀବନବ୍ୟାପୀ କାର୍ଯ୍ୟ କରିଥିବା ପୋପ୍ ଫ୍ରାନ୍ସିସ୍କୁ ସମ୍ମାନ ପ୍ରଦାନ କରି ସେ ଗର୍ବିତ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଗତ ସପ୍ତାହରେ ରାଷ୍ଟ୍ରପତି ଶ୍ରୀ ବାଇଡେନ୍ ବିଭିନ୍ନ ବିଭାଗରେ ଉତ୍କର୍ଷ ହାସଲ କରିଥିବା 19 ଜଣଙ୍କୁ ଫ୍ରିଡମ୍ ମେଡାଲ୍ ପ୍ରଦାନ କରିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆସନ୍ତାକାଲି ରାତି 9:30ରେ ଯକ୍ଷ୍ମାମୁକ୍ତ ଭାରତ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଯକ୍ଷ୍ମା ବିଭାଗର ଉପମହାନିର୍ଦ୍ଦେଶକ ପ୍ରଫେସର ଉର୍ବଶୀ ବି ସିଂ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ଯକ୍ଷ୍ମା ସମ୍ବନ୍ଧୀୟ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-23421050 ଓ 011-233-1444 ନମ୍ବରକୁ ଡାଏଲ୍ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 92890-940044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ କରି ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଏହା ଆସନ୍ତାକାଲି ରାତି 9:30ରେ ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଓ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଶୁଣାଯାଇପାରିବ। ଏହା ବ୍ୟତୀତ ଆମର ୱେବ୍ସାଇଟ୍ newsonair.gov.in ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏୟାର ଅଫିସିଆଲ୍ରେ ଉପଲବ୍ଧ ହେବ। ଭାରତ ଆୟାରଲାଣ୍ଡ ମହିଳା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆଜି ଗୁଜରାଟର ରାଜକୋଟ୍ଠାରେ ଚାଲିଛି। ସ୍ୱରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ଚାଲିଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରୁଛି। ସମ୍ଭାଦ ପ୍ରସ୍ତୁତ ହେଲାବେଳକୁ ଭାରତ 40 ଓଭରରେ 2 ୱିକେଟ୍ ବିନିମୟରେ 268 ରନ୍ ସଂଗ୍ରହ କରିଛି। ତିନିଟିକିଆ ସିରିଜ୍ର ପ୍ରଥମ ମ୍ୟାଚ୍କୁ ଭାରତ ଜିତି 1-0ରେ ଆଗୁଆ ରହିଛି। ଏହି ମ୍ୟାଚ୍କୁ ଭାରତ 6 ୱିକେଟ୍ରେ ବିଜୟୀ ହୋଇଥିଲା। ଆସନ୍ତା 15 ତାରିଖରେ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ। ହକି ଇଣ୍ଡିଆ ଲିଗ୍ ମହିଳା ବର୍ଗ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହେଉଛି। ଝାଡ଼ଖଣ୍ଡର ରାଞ୍ଚିସ୍ଥିତ ଜୟପାଲ ସିଂ ଷ୍ଟାଡିୟମ୍ରେ ମ୍ୟାଚ୍ ଖେଳାଯିବ। ଏହି ପ୍ରଥମ ମହିଳା ହକି ଲିଗ୍ ପ୍ରତିଯୋଗିତା ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ 4ଟି ଦଳ ଅଂଶଗ୍ରହଣ କରୁଛନ୍ତି। ସେମାନେ ହେଲେ ଦିଲ୍ଲୀ ଏସ୍ଜି ପାଇପର୍ସ, ଓଡ଼ିଶା ୱାରିୟର୍ସ, ରାହ ବେଙ୍ଗଲ ଟାଇଗର୍ସ ଏବଂ ସୁରମା ହକି କ୍ଲବ୍। ଆଜି ଦିଲ୍ଲୀ ଏସ୍ଜି ପାଇପର୍ସ ଏବଂ ଓଡ଼ିଶା ୱାରିୟର୍ସ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ୍ ଖେଳାଯିବ। ହକି ଇଣ୍ଡିଆ ଲିଗ୍ ପୁରୁଷ ବର୍ଗ ପ୍ରତିଯୋଗିତାରେ ଆଜି ରାଉରକେଲାର ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍ଠାରେ କଳିଙ୍ଗ ଲାନ୍ସର୍ସ ଏବଂ ହାଇଦ୍ରାବାଦ ତୋଫାନ୍ସ ପରସ୍କରକୁ ଭେଟିବେ। ମୁଖ୍ୟ ସମ୍ବାଦ ପୁଣି ଥରେ। ନୂଆଦିଲ୍ଲୀଠାରେ ଚାଲିଥିବା ବିକଶିତ ଭାରତ ଯୁବ ନେତୃତ୍ୱ ଆଲୋଚନା 2025ରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ। ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ଆଜି ସମଗ୍ର ଦେଶରେ ପାଳିତ। ପ୍ରୟାଗରାଜଠାରେ ଆସନ୍ତାକାଲି ଅମୃତ ସ୍ନାନ ସହ ଆରମ୍ଭ ହେବ ମହାକୁମ୍ଭ ମେଳା ଏବଂ ରାଜକୋଟ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ଭାରତୀୟ ମହିଳା ଦଳର ବ୍ୟାଟିଂ ଜାରି। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର ଡଟ୍ ଜିଓଭି ଡଟ୍ ଇନ୍ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।